ते देवा श्रीमद् भागवतम एकादश स्कंद सप्तदश अध्याय श्लोक श्री भगवान वाच मां बिजानिया नाव मनी दकरिते नमत्य बुद्ध्या स्वीयता सर्वदेवा मयो गुरु सोलह अध्याय कौन श्रवण कला भगवान कहिबे जे कौन मु कहिबे जे सब किछि जेते तेज श्री कीर्ति ऐश्वर्य ही त्याग शोभंग भग वीर्यं तितिक्षा विज्ञानं जत्र जत्र स्वामी अंशकः जोड़ सब असाधारण कथा देखुछ जानवा से मोर अंशर संभव तेणु सप्तश अध्याय उद्धव चलने जस्तया विहित पूर्व धर्म तद्भक्तिलक्षण वर्णाश्रम चारवता सर्वेशा विपदापी यथानुष्ठेयमेयमानेन त्वयि भक्ते नूनं भवे स्वधर्मेण अरविन्दाख्य तन्ममाख्यातुमारस्य प्रभु आपण जो आगुरु कहिले तेर अध्यायरे हंस अवतार हिसाबरे विभिन्न ज्ञान सब देइथिले तादरे धर्म भक्ति सब कथा कहिथिले वर्णाश्रम विषय कहिथिले तेणु केमिति सेटा से पालन कराजिव केमिति आपणकर जन भक्ति करिवे सेटा से भक्ति विषयरे प्रभु से भक्ति धर्म विषयरे अरविंदाक्ष एक मन नयन आपण से विषय कहतु भगवान कहले उद्धव धर्म एस तव प्रश्न निःश्रेयस करो नुणा वर्णाश्रम चारवता तमुद्धव निबोध मे उद्धव तुम्हें जो प्रश्न पचारल धर्म विषय ये हूँ मनुष्य श्रेय निःश्रेयस करो नुणा वर्णाश्रम चारवता वर्णाश्रम इत्यादि जो कह सुन मोटर सुना ତେଣୁ ନା ପ୍ରଭୁ ତାହେଲେ କୁହନ୍ତୁ ନା ଆଦୌ କୃତ ଯୁଗେ ବର୍ଣ୍ଣ ନୃଣାଂ ହଂସ ଇତି ସ୍ମୃତ କୃତକୃତ୍ୟା ପ୍ରଜା ଜାତ୍ୟା ତସ୍ମାତ୍ କୃତ ଯୁଗଂ ବିଧୁ ପ୍ରଥମେ କେଉଁ ଯୁଗ ଥିଲା ନା ସତ୍ୟଯୁଗ ନା ସତ୍ୟଯୁଗର ଗୋଟେ ନାମ ହେଉଛି କୃତ କୃତ ଯୁଗ କାହିଁକି ନା କୃତକୃତ୍ୟା ଯାହା ଚିନ୍ତା କରୁଥିଲେ ସେଇଟା ପ୍ରାପ୍ତ ହେଇଯାଉଥିଲେ ତେଣୁ ସେ ଯୁଗରେ ବର୍ଣ୍ଣ ଥିଲା ଗୋଟିଏ ବର୍ଣ୍ଣ ହଂସ ଇତି ସ୍ମୃତ ସମସ୍ତେ ହଂସ ଭଳି ରହିଥିଲେ କୃତ୍ୟକୃତ୍ୟା ପ୍ରଜା ଜାତ୍ୟା ତସ୍ମାତ୍ କୃତ ଯୁଗଂ ବିଧୁ ସେଥିପାଇଁ ତାଙ୍କର ସେ ନାମଟି ହେଉଛି କୃତ୍ୟଯୁଗ କୃତ୍ୟକୃତ୍ୟା ଚିନ୍ତା ଯେଉଁ କାର୍ଯ୍ୟ କରୁଥିଲେ ସଫଳତା ପାଉଥିଲେ କୃତ୍ୟକୃତ୍ୟା ତେଣୁ ବେଦ ପ୍ରଣବ ଏବାଗ୍ରେ ଧର୍ମ ହଂ ବିଶ୍ୱରୂପ ଧ୍ରୁବ ଉପାସତେ ତପନିଷ୍ଠା ହଂସ ମା ମୁକ୍ତ କିଳବିଷା ତେଣୁ ବେଦ କହିଲେ ପ୍ରଣବ ଥିଲା ପ୍ରଥମେ ଗୋଟିଏ ବେଦ ଥିଲା ଧର୍ମ ବୃଷରୂପ ମୁଁ ଥିଲି ବୃଷରୂପରେ ଧର୍ମ ରୂପରେ ଥିଲି ତେଣୁ ବେଦ ଉପାସତେ ତପନିଷ୍ଠା ହଂସ ମା ମୁକ୍ତ କିଳବିଷା ମୋତେ ଏଭଳି ଭାବରେ ତପ ସହିତ ଲୋକମାନେ ପୂଜା କରୁଥିଲେ ତେଣୁ ଆସ୍ତେ ଆସ୍ତେ ତ୍ରେତା ଯୁଗରେ ଲୋକମାନେ କ'ଣ କଲେ ତ୍ରେତାମୁଖୀ ମହାଭାଗ ପ୍ରାଣାନ୍ମେ ହୃଦୟାତ୍ରୟୀ ବିଦ୍ୟା ପ୍ରାଦୁରଭୁ ତସ୍ୟା ଅହମ ଆସଂ ତ୍ରିଭୁର୍ମଖ ତ୍ରେତା ଯୁଗରେ ମୋର ହୃଦୟରୁ ତ୍ରୟୀ ରିକ୍ସାମ ଯଦୁଏ ତିନୋଟି ହୃଦୟ ବେଦ ଉଦ୍ଭୁତ ହେଲେ ତେଣୁ ବିଦ୍ୟା ପ୍ରାଦୁର୍ଭବ ତସ୍ୟା ଅହମ ଆସମ ତ୍ରିଭୁର୍ମଖ ତେଣୁ ଲୋକମାନେ ଏଇ ତ୍ରୈବିଦ୍ୟା ଭଗବତ ଗୀତା ନବମଧ୍ୟାରେ ଭଗବାନ ଅର୍ଜୁନ କହିଥିଲେ ଅର୍ଜୁନ ତ୍ରୈବିଦ୍ୟା ମାଂ ସମପା ପୁତ ପାପା ଯଜ୍ଞ ଦୃଷ୍ଟ ଶିବଗତି ବାହାରିଥାନ୍ତି ଇତିନିବେଦରେ ଯଜ୍ଞକାଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଲୋକମାନେ ସେଭଳି ଭାବରେ ତ୍ରେତୟା ଯୁଗରେ ଯଜ୍ଞ କାର୍ଯ୍ୟ କରୁଥିଲେ। ତେଣୁ ବର୍ଣ୍ଣାଶ୍ରମ ଯେଉଁ ରହିଛି, ବିପ୍ର, କ୍ଷତ୍ରିୟ, ବିଟ, ଶୁଦ୍ରା, ମୁଖପାଉ, ରୂପାଦ ଯାହା ବୈରାଜାତ ପୁରୁଷ ଯାହା ଯାହା ଆତ୍ମା ତାର ଲକ୍ଷଣ। ବିପ୍ର, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ପୁଣି ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ, ସନ୍ୟାସ, ଏମାନେ ସବୁ ଭଗବାନଙ୍କ ହୃଦୟରୁ ସବୁ ଜାହାତ ହେଲେ, ଶରୀରରୁ ଜାହାତ ହେଲେ। ତେଣୁ ବ୍ରାହ୍ମଣର ଲକ୍ଷଣ, କ୍ଷତ୍ରିୟର ଲକ୍ଷଣ, ବୈଶ୍ୟର ଲକ୍ଷଣ ଏସବୁ ଯେମିତି ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ କହିଥିଲେ, ତେଣୁ ସେଇଭଳି ଭାବରେ ଏଠାରେ ମଧ୍ୟ ଉଦ୍ଧବଙ୍କୁ କହୁଛନ୍ତି। ତେଣୁ ଏସବୁ ଜ୍ଞାନ ପ୍ରାପ୍ତ ହେବା ପାଇଁ କିଏ କେଉଁ ଭଳିଆ କାର୍ଯ୍ୟ କରିବ ଏସବୁ ଜିନିଷ କୁହାଯାଇଛି, ଏସବୁ କଥା ଶାସ୍ତ୍ରରେ ସବୁ କୁହାଯାଇଛି। ତେଣୁ ଏଇଟାକୁ ଜାଣିବା ପାଇଁ ଆମେ କ'ଣ ମନକୁ ଜାଣିଯିବା କି? ଯଦି ଉଦ୍ଧବ ଚିନ୍ତା କରିବେ, ଆପଣ ପ୍ରଭୁ ଏ ଶାସ୍ତ୍ର ଅଧ୍ୟୟନ କରି ଜାଣି, ନା ନା, ଜଣେ ଗୁରୁଙ୍କ ପାଖକୁ ଯିବେ, ଗୁରୁଙ୍କ ପାଖକୁ ଯାଇ ତାଙ୍କୁ ଯେମିତି ଭଗବାନ ଅର୍ଜୁନ କହିଥିଲେ ଚତୁର୍ଥ ଅଧ୍ୟାୟରେ, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ଚ ଜ୍ଞାନମ୍ ଜ୍ଞାନେନ ତତ୍ତ୍ୱଦର୍ଶିନ। ତେଣୁ ସେଇଭଳି ଭାବରେ ଏଠି ମଧ୍ୟ କହୁଛନ୍ତି ଉଦ୍ଧବ, ଗୁରୁଙ୍କୁ ଭାବିବନି ଯେ ସାମାନ୍ୟ ମନୁଷ୍ୟ ଭଳି, ଆଚାର୍ଯ୍ୟଙ୍ଗ ମାନ ବେଜାନିଆ ନାବମନ୍ୟତ କରିଛି, ନ ମର୍ତ୍ତ ବୁଦ୍ଧି ଅସୁଏତ ସର୍ବଦେବମୟ ଗୁରୁ। ଗୁରୁଙ୍କୁ ଭାବିବନି, ଗୁରୁଙ୍କୁ କିଭଳି ଭାବିବ ତାହେଲେ ପ୍ରଭୁ, ନା ମାଙ୍ଗ ବେଜାନିଆ, ମୋତେ ଯେମିତି ଭଗବାନଙ୍କୁ ଯେଉଁଭଳି ଭାବରେ ମାନୁଛ ଗୁରୁଙ୍କୁ ସେଇଭଳି ଭାବରେ ମାନିବ, ନାବମନ୍ୟତ କରି ଅନ୍ୟ କୌଣସି ଭାବରେ ଚେତା କରିବ ନାହିଁ ପ୍ରଭୁ। ମର୍ତ୍ତ୍ୟବୁଦ୍ଧି ନା ନା ନ ମର୍ତ୍ତ୍ୟବୁଦ୍ଧି ଅସୁହେତ, ମର୍ତ୍ତ୍ୟବୁଦ୍ଧି ଭାବେ ଚିନ୍ତା କରିବ ନାହିଁ ଏବଂ ଅସୁହେତ ତାଙ୍କୁ ଈର୍ଷା କରିବ ନାହିଁ, ତାଙ୍କୁ କାହିଁ ଏତେ ଆମେ ସମ୍ମାନ ଦେବା, ଏଭଳି ଭାବରେ ଈର୍ଷା କରିବ ନାହିଁ କାହିଁକି ପ୍ରଭୁ, ନା ସର୍ବଦେବମୟ ଗୁରୁ, ଗୁରୁ ହେଉଛନ୍ତି ସମସ୍ତ ଦେବତା ତାଙ୍କ ପାଖରେ ରହୁଛନ୍ତି। ତେଣୁ ଏଭଳି ଭାବରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ, ସନ୍ୟାସ ର ବିଭିନ୍ନ ସବୁ ଗୁଣ ଏବଂ କର୍ମ ବିଷୟରେ ସବୁ ବର୍ଣ୍ଣନା କଲେ ଉଦ୍ଧବଙ୍କୁ। ତେଣୁ ବିଶେଷ ଭାବରେ ଗୃହସ୍ଥମାନଙ୍କ ବିଷୟରେ କହୁଛନ୍ତି, ଗୃହସ୍ଥମାନେ କୁଟୁମ୍ବେଷୁ ନ ସଜ୍ଜେତ ନ ପ୍ରମାଦିତ କୁଟୁମ୍ବୀ ଅପି। କୁଟୁମ୍ବ, କୁଟୁମ୍ବ ଶବ୍ଦ କାହିଁ ବ୍ୟବହାର କରାଯାଇଛି, ନା କୃଷିତ କର୍ମ କରିକି ମଧ୍ୟ ସେ ପାଳନ କରୁଛନ୍ତି ତାଙ୍କର ପରିବାର ବର୍ଗଙ୍କୁ, ସେଥିପାଇଁ କୁଟୁମ୍ବ ବୋଲି କୁହାଯାଏ ଶବ୍ଦ। ତେଣୁ କିନ୍ତୁ କୁଟୁମ୍ବମାନଙ୍କ ସହିତ ଏତେ ସଜ୍ଜେତ, ଏତେ ଆସକ୍ତ ହେବ ନାହିଁ, ତାଙ୍କ ପାଇଁ ପାଗଳ ହେବ ନାହିଁ। ବିପଶ୍ଚିର ନଶ୍ୱରଂ ପଶ୍ଚିର, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ କ'ଣ କିଭଳି ଭାବରେ ବ୍ୟବହାର କରିବେ, ନା ନା ନଶ୍ୱରଂ, ଏଇ ଜନ୍ମରେ ମୋର ପୁତ୍ର ନା ଆଉ ଏଇ ସବୁ ଜନ୍ମରେ ଥିଲେ, ଏଇ ଜନ୍ମରେ ମୋର ସ୍ୱାମୀ, ଏଇ ଜନ୍ମରେ ମୋର ସ୍ତ୍ରୀ, ତାଙ୍କ ପ୍ରତି ସେଭଳି ଭାବରେ ଚିନ୍ତା କରିବ। ଅଦୃଷ୍ଟମ ବି ଦୁଷ୍ଟବତ୍, ପୁତ୍ର, ଦାର, ଆପ୍ତ, ବନ୍ଧୁନାଂ, ସଙ୍ଗମ, ପାନ୍ଥ ସଙ୍ଗମ। ପୁତ୍ର ଦାର ମାନେ କିଏ, ସ୍ତ୍ରୀ, ଆପ୍ତ ବନ୍ଧୁନାଂ, ବନ୍ଧୁବାନ୍ଧବ, ଏମାନଙ୍କର ସହିତ ସଙ୍ଗ ହେଉଛି ପାନ୍ଥ ସଙ୍ଗମ। ପାନ୍ଥଶାଳରେ କେବେ ରହିଛ? ତିନି ଦିନରୁ ଅଧିକା ରହିବାର ନାହିଁ, ଯେଉଁ ଧର୍ମଶାଳାରେ ରହୁଛ। ତେଣୁ ଅନୁଦେହଂ ବିୟନ୍ତି ଏତେ ସ୍ୱପ୍ନ ନିଦ୍ରା ଅନୁଭୂତ ଯଥା, ଯେମିତି ସ୍ୱପ୍ନରେ ବହୁତ କଥା ଦେଖୁଛ, ଇଏ ମୋର ସ୍ତ୍ରୀ, ଇଏ ମୋର ପିଲା, ଇଏ ମୋର ଛୁଆ, ଇଏ ମୋର ନାତି, ଇଏ ମୋର ଇଏ, ଇଏ ମୋର ସିଏ, ନିଦ ହେଇଗଲା ବେଳକୁ କେହି ନାହିଁ। ସେଇଭଳି ଭାବରେ ଅନୁଦେହଂ ବିୟନ୍ତି ଏତେ, ଶରୀରକୁ ସେଇଭଳି ଭାବରେ ଚିନ୍ତା କରିବ ବହୁ, ତାହେଲେ ତାଙ୍କ ପ୍ରତି କିଛି ଆମର ଇଏ ନାହିଁ, ନା ହଁ ତାଙ୍କ ପ୍ରତି ତାଙ୍କୁ କୃଷ୍ଣ ଚେତନଶୀଳ କରାଇବ, ତାଙ୍କୁ କହିବ ତୁମେ କଥା କୁହ, ଭଗବାନ କଥା କୁହ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ସେଭଳି ବ୍ୟବହାର କରିବ ତାଙ୍କ ପ୍ରତି। ନହେଲେ ଖାଲି ଚିନ୍ତା କରି ହଉ ମେ ପିତୃହୁ ବୃଦ୍ଧୌ ଭାର୍ଯ୍ୟା ବାଳାତ୍ମଜାତ୍ମଜା ଅନାଥା ମା ମୃତେ ଦୀନା କଥଂ ଜୀବନ୍ତି ଦୁଃଖିତା ତେଣୁ ସ୍ତ୍ରୀଣ ମୋର ପିତା ବୃଦ୍ଧ ହେଇଗଲେ ସେ କେମିତି ରହିବେ କେମିତି ଚଳିବେ ମୋର ଭାର୍ଯ୍ୟା କେମିତି ଚଳିବ ମୋର ଛୋଟ ଛୋଟ ପିଲା ବା ବଡ଼ ପିଲାମାନେ କେମିତି ରହିବେ ଅନାଥ ହେଇଯିବ ଯଦି ମୁଁ ଚାଲିଯିବି ଏଇଭଳି ଚିନ୍ତା କରିବ ନାହିଁ ପୁଅ କିଭଳି ଚିନ୍ତା କରିବା ଯଦି ସେମିତି ସେମିତି ଚିନ୍ତା କରିବ କ'ଣ ହେବ ନା ତୁମେ ଅନ୍ଧଂ ବିଷତେ ତମ ତୁମେ ନର୍କକୁ ଗମନ କରିବ ତାହେଲେ ପ୍ରଭୁ କିଭଳି ଆମେ ଚିନ୍ତା କରିବା ନା ଆସନ୍ତା ଆର ନେକ୍ସଟ ପର ଅଧ୍ୟାୟରେ ଆମେ ଆଲୋଚନା କରିବା ଏଇଠି କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ ଏକାଦଶ ସ୍କନ୍ଦ ସପ୍ତଦଶ ଅଧ୍ୟାୟ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଏଦାୟ ଗୌର ପ୍ରେମାନନ୍ଦେ ଅର୍ପୁରୀ ଶ୍ରୀ ଗୁରୁ ଶୁକ୍ର